ଆକାଶବାଣୀ ବା ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଦୁଇ ନମ୍ଘର ଖେପ ଆଜିଠାନୁ ମୂଲ ହେବା। ବିରୋଧୀମାନଙ୍କର ହୋହଲ୍ଲା ଲାଗି ପହିଲା ଖେପ ଠିକ୍ ଭାବେ ଚାଲି ନାଇଁ ପାରିଥିବାର ବେଳେ ଦୁଇ ନମ୍ଘର ଖେପ ସ୍ୱାଭାବିକ ହେବା ବୋଲି ଆଶ କରାଯାଉଛି। ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ଆଜି ଗୃହନ ଭିନ୍ ଭିନ୍ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପିତ ହେବା। ସେନ୍ତା 10-30 ତାରିଖ ତକ୍ ଭିନ୍ ଭିନ୍ ବିଭାଗର ଖର୍ଚ୍ଚା ଦାବି ବିଲ୍ ଉପସ୍ଥାପିତ ହେବା। ଅଧିବେଶନଟି କେତେଟା ବିଲ୍ ଆଗତ ଆଉ ପାରିତ ହେବାର ସମ୍ଭାବନା ଅଛି। 10 ରାଜ୍ୟର 37 ରାଜ୍ୟସଭା ଆସନ ଲାଗି ହେବାରକେ ଥିବା ନିର୍ବାଚନ ଲାଗି ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ଆଏ। ଗଲା 6 ତାରିଖ ଭରା ହୋଇଥିବା ନାମାଙ୍କନ ପତ୍ରଟି 5 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ବିଜେପି ତରଫ ମନମୋହନ ସାମଲ, ସୁଜିତ କୁମାର ଆଉ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ତରଫ ଡକ୍ଟର ସନ୍ତୃପ୍ତ ମିଶ୍ର ଆଉ କଂଗ୍ରେସ ଆଉ ବିଜେଡି ସମର୍ଥନଥି ସାଧାରଣ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତା ରାଜ୍ୟସଭା ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍। ଆଇବା 16 ତାରିଖ ଦିନ ଏହି ଆସନମାନଙ୍କ ଲାଗି ନିର୍ବାଚନ ହେବା। ସେଥିର୍ ଭିତରୁ ଓଡ଼ିଶାର 4 ରାଜ୍ୟସଭା ଆସନ ରହିଛି। ରାଜ୍ୟ ସରକାର ଏପତକ 16,33,036 ଜଣ ଚାଷୀଙ୍କନୁ 69,00,000 ମେଟ୍ରିକ୍ ଟନ୍ନୁ ଅତ୍କା ଖରିଫ୍ ଧାନ ଘିନିଛନ୍ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଏ ବାବଦ ସରକାର ପାଖାପାଖି 15,592 କୋଟି ଟଙ୍କା ଆଉ ଅତ୍କା କରି 4,811 କୋଟି ଟଙ୍କା ଚାଷୀମାନଙ୍କୁ ଦେଇଛନ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ବରଗଡ଼ ଜିଲ୍ଲାର ସବୁନୁ ଅତ୍କା ପାଖାପାଖି 1,59,000 ଚାଷୀଙ୍କନୁ 7,66,000 ଟନ୍ନୁ ଅତ୍କା ଖରିଫ୍ ଧାନ ଘିନାଯାଇଛି। ବିକଶିତ ଓଡ଼ିଶା ଗଠନ୍ତି ପ୍ରବାସୀ ଓଡ଼ିଆମାନଙ୍କର ବହୁତ ଯୋଗଦାନ ରହିବା ବୋଲି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। କୋଲକାତାଠାରେ ଆୟୋଜିତ ଓଡ଼ିଶା ଉତ୍ସବ 2026 ଯୋଗ ଦେଇକରି ଶ୍ରୀ ସୁରଜ କହିଛନ୍, ଦେଶ ଆଉ ବିଦେଶ ନ ରହୁଥିବାର ଓଡ଼ିଆମାନଙ୍କର ଉନ୍ନତି ଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧମାନ। 2036 ରାଜ୍ୟ ଗଠନର ଶତବାର୍ଷିକୀ ପାଳନ ତକ୍ ସମୃଦ୍ଧ ଓଡ଼ିଶାର ପରିକଳ୍ପନା ସାକାର ହୋଇପାରବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ପୁରୀ ଶ୍ରୀମନ୍ଦିରନ ଆଜି ଚୈତ ମାସର ଅନ୍ଧାର ପଖର ଷଷ୍ଠୀ ତିଥିନ ମହାପ୍ରଭୁମାନଙ୍କର ଖସାପଡ଼ା ନୀତି ହେବା। 2 ନମ୍ବର ଭୋଗମଣ୍ଡପ ଶେଷ ହେବାର ଉତ୍ରୁ ବେଲବୁଡ଼ର 6 ରାତିର 10 ବଜେ ତକ୍ ଏହି ଗୁପ୍ତ ନୀତି କରାଯିବା। ଏଥିଲାଗି ପାଖାପାଖି 4 ଘଣ୍ଟା ତକ୍ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆଉ ଜାତୀୟ ମହିଳା ଆୟୋଗଙ୍କର ମିଳିତ ସହଯୋଗଥି ଆଇବାକାଲି ସମ୍ବଲପୁରଠାରେ ଗୋଟିଏ ଜନଶୁଣାଣି କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସମ୍ବଲପୁର ସମ୍ମିଳନୀ କକ୍ଷନ ଆୟୋଜିତ ହେବା। ଜନଶୁଣାଣି ଜରିଆରେ ସମ୍ବଲପୁର, ଝାରସୁଗୁଡ଼ା ଆଉ ବରଗଡ଼ ଜିଲ୍ଲାର ମହିଳାମାନଙ୍କର ଭିନ୍ ଭିନ୍ ସମସ୍ୟା ଆଉ ଅଭିଯୋଗର ସମାଧାନ କରାଯିବା। ଆଗନୁ ନୋଟିସ୍ କି ସମନ ପାଇଥିବାର ବ୍ୟକ୍ତିବିଶେଷ ଧାର୍ଯ୍ୟ ସମୟରେ ଉପସ୍ଥିତ ରହିବା ଲାଗି ଆୟୋଗ ତରଫରୁ ସୂଚନା ଦିଆଯାଇଛି। ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର 2 ନମ୍ଘର ଖେପେ ସମ୍ବଲପୁର ଜିଲ୍ଲାନୁ ଗଲାକାଲି 74 ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଶ୍ରୀକ୍ଷେତ୍ର ପୁରୀକେ ଯାତ୍ରା କରିଛନ୍। ସମ୍ବଲପୁରଠାରେ ହୋଇଥିବାର ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏ ଅବସରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ସହିତ ଅଲଗା ପ୍ରଶାସନିକ ଅଧିକାରୀମାନେ ଭି ଉପସ୍ଥିତ ଥିଲେ। ତୀର୍ଥଯାତ୍ରୀଙ୍କ ନିରାପଦ ଯାତ୍ରାକେ ନଜରଥି ରଖିକରି 2 ବସ୍ ସାଙ୍ଗେ ସବୁ ପ୍ରକାରର ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯାଇଛି। ସମ୍ବଲପୁରଠାରେ 69 ନମ୍ଘର ସର୍ବଭାରତୀୟ ରେଳବାଇ ପୁରୁଷ T20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଛି। ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନର ଦେଖରେଖ ହୋଇଥିବା ପ୍ରତିଯୋଗିତା ଗଲାକାଲିନୁ ଆଇବା 16 ତାରିଖ ତକ୍ ସମ୍ବଲପୁର ରେଳବାଇ ଆଉ ଭିଏସ୍ଏସ୍ ଷ୍ଟାଡିୟମ୍ନ ଖେଳାଯିବା। ଗଲାକାଲି ହୋଇଥିବାର ଉଦ୍ଘାଟନୀ ସମାରୋହଟି ସମ୍ବଲପୁର ରେଲ୍ ପ୍ରବନ୍ଧକ ସୁଭାଷ ଚନ୍ଦ୍ର ଚୌଧୁରୀ ଟୁର୍ଣ୍ଣାମେଣ୍ଟକେ ଉଦ୍ଘାଟନ କରିଥିଲେ। ଆଇସିସି T20 ବିଶ୍ୱକପ୍ ପୁରୁଷ କ୍ରିକେଟ୍ରେ ଭାରତ ଚାମ୍ପିୟନ୍ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ନ ଗଲାକାଲି ଭାରତ ଆଉ ନ୍ୟୁଜିଲାଣ୍ଡ ଭିତରେ ହୋଇଥିବାର ଫାଇନାଲ୍ ମ୍ୟାଚ୍ଟି ଭାରତ 96 ରନ୍ଥି ଜିତିଛେ। ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତିକରି ପହିଲା ବୋଲିଂର ନିଷ୍ପଭି ନେଇଥିବାର ବେଳେ ଭାରତ ଦଳ ଧାରିଜ 20 ଓଭରଥି 255 ରନ୍ କରିଥିଲା। ଇତାର ଜବାବଥି ନ୍ୟୁଜିଲାଣ୍ଡ ଦଳ 19 ଓଭରଥି ସବୁ ୱିକେଟ୍ ହରେଇକରି 159 ରନ୍ କରିପାରିଥିଲା। ଗାଙ୍ଗେୟ ପଶ୍ଚିମବଙ୍ଗ ଆଉ ତାକେ ଲାଗିକରି ଥିବାର ଉତ୍ତର ଓଡ଼ିଶାର ବାୟୁମଣ୍ଡଳଥି ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର କେତେଟା ଜାଗାନ ସାମାନ୍ୟ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି 8 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଦିଆଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।